ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଧାନସଭାରେ ଆଜି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ଜାରି ରହିବ। ଗତକାଲି ଶାସକ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ଗତକାଲି ଅଧିବେଶନର ପ୍ରଥମାର୍ଦ୍ଧରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଶୂନ୍ୟକାଳ ଓ ପ୍ରଶ୍ନକାଳ ଚାଲିପାରିନଥିଲା। ତେବେ ଅପରାହ୍ନ ଅଧିବେଶନ ସ୍ୱାଭାବିକ ରହିଥିଲା ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଢେଙ୍କାନାଳ ଜିଲ୍ଲା ଜୋରନ୍ଦାସ୍ଥିତ ମହିମା ପୀଠରେ ଏକ ଭବ୍ୟ ମନ୍ଦିର ନିର୍ମାଣ ସହ ଏହାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଗତକାଲି ମହିମା ପୀଠ ପରିଦର୍ଶନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏଥିପାଇଁ ଜିଲ୍ଲାପାଳଙ୍କୁ ନୂଆ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦିଆଯାଇଛି।
ଜୋରନ୍ଦା ପୀଠ ଏବଂ ତା ସହିତ ମହିମା ଗାଦିର ଉନ୍ନତି ମୁଁ ଡିପିଆର କରିବା ପାଇଁ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇଛି। ସେ ଡିପିଆର କରିବେ ଏବଂ ସେହି ଅନୁସାରେ ଏହାକୁ ସମ୍ପୂର୍ଣ୍ଣ ଭାବରେ ଏହାର କିଭଳି ଭାବରେ ପୁନଃସ୍ଥାପିତ ହୋଇପାରିବ ଏବଂ ଷ୍ଟ୍ରେଙ୍ଗଥେନ୍ ହେବ ତା ସହିତ ମଧ୍ୟ ସଦୃଢ଼ୀକରଣ କରାଯାଇପାରିବ ସେଥିପାଇଁ ଅର୍ଥର ଅଭାବ ନାହିଁ। ନିଶ୍ଚିତ ଭାବରେ ଡିପିଆର ଅନୁସାରେ ଅର୍ଥ ମଧ୍ୟ ପ୍ରଦାନ କରାଯିବ। ବିଶ୍ୱସ୍ତରୀୟ ଏ ସ୍ଥାନକୁ ଡେଭଲପ୍ କରାଯିବ ଏବଂ ଆମ ସରକାର ସେଥିପାଇଁ ଖୁବ୍ ଶୀଘ୍ର ଏ କାର୍ଯ୍ୟକ୍ରମକୁ ଆରମ୍ଭ କରିବେ।
ରାଜ୍ୟରେ ଶକ୍ତି ଦକ୍ଷତା ବୃଦ୍ଧି ଏବଂ ବୈଦ୍ୟୁତିକ ଗତିଶୀଳତା ଲକ୍ଷ୍ୟ ହାସଲ ପାଇଁ ରାଜ୍ୟ ଶକ୍ତି ବିଭାଗ ଏବଂ ଏନର୍ଜି ଏଫିସିଏନ୍ସି ସର୍ଭିସେସ୍ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ କହିଛନ୍ତି ଓଡ଼ିଶାକୁ ଶକ୍ତି ସଂରକ୍ଷଣ ଏବଂ ସ୍ଥାୟିତ୍ୱରେ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଏହି ବୁଝାମଣା ରାଜ୍ୟରେ ଶକ୍ତି ସୁରକ୍ଷା ବୃଦ୍ଧି ଏବଂ ସାର୍ବଜନୀନ ଭିତ୍ତିଭୂମିକୁ ଉନ୍ନତ କରିବାରେ ସହାୟକ ହେବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। କଟକସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସା ପ୍ରତିଷ୍ଠାନର ନୂତନ କୋଠାରେ ଆଜିଠାରୁ ବହିର୍ବିଭାଗ କାର୍ଯ୍ୟ କରିବ। ପ୍ରତ୍ୟେକ ଦିନ ସକାଳ 9:00 ସନ୍ଧ୍ୟା 5:00 ପର୍ଯ୍ୟନ୍ତ ମେଡିସିନ୍ ଓ ସର୍ଜରୀ ବିଭାଗର ବହିର୍ବିଭାଗ କାର୍ଯ୍ୟ କରିବା ନେଇ ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ର ସୂଚନା ଦେଇଛନ୍ତି। ଆୟୋଜିତ ଜରୁରୀକାଳୀନ ବୈଠକରେ ଶିଶୁଭବନର ପୁରୁଣା କୋଠାରେ ପୂର୍ବଭଳି ସାଧାରଣ ରୋଗୀସେବା ଯୋଗାଇ ଦିଆଯିବ ବୋଲି ଡାକ୍ତର ମିଶ୍ର କହିଛନ୍ତି। ପୁରୀରେ ଆସନ୍ତା ଜୁନ୍ ମାସ 27 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଶୃଙ୍ଖଳିତ ଓ ବ୍ୟବସ୍ଥିତ ଆୟୋଜନ ପାଇଁ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ରଥଯାତ୍ରାରେ ସମ୍ଭାବ୍ୟ ଭିଡ଼ ନିୟନ୍ତ୍ରଣ ଏବଂ ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି କରିବାକୁ ଶ୍ରୀ ଖୁରାନିଆ ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। ଦଶମ ଶ୍ରେଣୀ ପରୀକ୍ଷା 18 ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ସେହିଭଳି ଦ୍ୱାଦଶ ଶ୍ରେଣୀ ପରୀକ୍ଷା 4 ଏପ୍ରିଲ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚଳିତ ବର୍ଷ ଦେଶରେ ପ୍ରାୟ 42 ଲକ୍ଷ ଛାତ୍ରଛାତ୍ରୀ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ବ୍ଲକର 23 ପଞ୍ଚାୟତରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଅନ୍ତର୍ଗତ ଗ୍ରାମସଭା ଅନୁଷ୍ଠିତ ହୋଇଛି। ଯୋଜନାରେ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ, କ୍ରୀଡ଼ା ଓ ପର୍ଯ୍ୟଟନସ୍ଥଳୀର ବିକାଶ ସମ୍ପର୍କରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ଆଲୋଚନା କରିଥିଲେ। ଭୁବନେଶ୍ୱର ଭଞ୍ଜ କଳାମଣ୍ଡପରେ ଆସନ୍ତାକାଲିଠାରୁ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ନାଟକ ଉତ୍ସବ ରଙ୍ଗସଙ୍ଗମ ଅନୁଷ୍ଠିତ ହେବ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି 5-ଦିନିଆ କାର୍ଯ୍ୟକ୍ରମରେ ପ୍ରତିଦିନ ସନ୍ଧ୍ୟା 6:30 ନାଟକ ମଞ୍ଚସ୍ଥ ହେବ। ଉତ୍ତରାଖଣ୍ଡରେ ଅନୁଷ୍ଠିତ 38ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଗତକାଲି ଉଦ୍ଯାପିତ ହୋଇଛି। ଏଥିରେ ଓଡ଼ିଶାର ଖେଳାଳିମାନେ 14 ସ୍ୱର୍ଣ୍ଣ, 15 ରୌପ୍ୟ ଏବଂ 17 କାଂସ୍ୟ ପଦକ ସହ ମୋଟ 46 ପଦକ ହାସଲ କରିଛନ୍ତି। ଖେଳାଳିମାନଙ୍କ ଏହି ସଫଳତା ପାଇଁ ରାଜ୍ୟ ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଜାତୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଖେଳାଳିମାନଙ୍କୁ 6 ଲକ୍ଷ, ରୌପ୍ୟ ପଦକ ପାଇଁ 4 ଲକ୍ଷ ଏବଂ କାଂସ୍ୟ ପଦକ ପାଇଁ 3 ଲକ୍ଷ ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍ ଆରମ୍ଭ ହେଉଛି। ଆଜି ପ୍ରଥମ ଦିନରେ ମହିଳା ବର୍ଗରେ ଅପରାହ୍ନ 3:00 ଜର୍ମାନ ଓ ସ୍ପେନ୍ ମଧ୍ୟରେ ଏବଂ ସନ୍ଧ୍ୟା 5:15 ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ। ସେହିଭଳି ପୁରୁଷ ବର୍ଗରେ ସନ୍ଧ୍ୟା 7:30 ଭାରତ ଓ ସ୍ପେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତେବେ ପଶ୍ଚିମା ଝଡ଼ର ପ୍ରଭାବରେ 19 ତାରିଖରୁ କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।